ମୁଁ ରୀନା ବେହେରା କହୁଥିଲି ସନ୍ତୋଷ ନଗର 20 ନମ୍ବର ୱାର୍ଡରୁ। ଆଉ ବର୍ତ୍ତମାନ ଆମର ରାସ୍ତା ଡ୍ରେନ୍ କାମ ଚାଲିଛି, ଡ୍ରେନ୍ କାମ ଚାଲିଛି, ସେଥିରେ ବାଲି ସିମେଣ୍ଟ ଯେମିତି ପରିମାଣରେ ଦବା କଥା ସେମିତି ଠିକ୍ରେ ଦଉନାହାନ୍ତି, ଆମେ କହିଲେ ବି ସେ ଶୁଣୁନାହାନ୍ତି। ଟିକେ ଯୋଉଠି ଫସା ରହିଛି ସେଠି ପଥର ପଥର ଦେଇକି ପ୍ୟାଚ୍ କରିଦଉଛନ୍ତି। ଆଉ ବର୍ତ୍ତମାନ ଯଦି କାମ ଚାଲିବା ସମୟରେ କିଛି ୱାର୍ଡ ଅଫିସରଙ୍କୁ କହିକି ତାର କିଛି ପଦକ୍ଷେପ ନିଅନ୍ତେ ତାହେଲେ ଆମ ପାଇଁ ଟିକେ ସୁବିଧା ହୁଅନ୍ତା। ଆଉ ବର୍ତ୍ତମାନ କାମ ଚାଲିବା ସମୟରେ ସେମାନେ ଆସିକି କିଛି ବି କରିପାରନ୍ତେ।